ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ନୀନା ସାହୁ। ମୁଖ୍ୟ ସମ୍ବାଦ, ପାଠ କେବଳ ଚାକିରି ପାଇଁ ନୁହେଁ ବରଂ ଶିକ୍ଷିତ ହେବା ପାଇଁ ଆବଶ୍ୟକ, କହିଲେ ରାଷ୍ଟ୍ରପତି। ମୟୂରଭଞ୍ଜର ଉପରବେଡ଼ା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ। ବିଧାନସଭାରେ ପୋଳାଭରମ ପ୍ରକଳ୍ପକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ଯାଏଁ ମୁଲତବୀ। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ରୋକ ଲଗାଇବା ପାଇଁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଆଣିବେ ସରକାର, ଗୃହରେ ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ। ଏବଂ ଭାରତୀୟ ସମ୍ବିଧାନର ପୁରୋଧା ଡକ୍ଟର ବିଆର୍ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ। ବର୍ତ୍ତମାନ ସମ୍ପୂର୍ଣ୍ଣ ସମ୍ବାଦ। ପାଠ କେବଳ ଚାକିରି କରିବା ପାଇଁ ନୁହେଁ ବରଂ ଶିକ୍ଷିତ ହେବା ପାଇଁ ଆବଶ୍ୟକ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି। ରାଷ୍ଟ୍ରପତି ଆଜି ଦୁଇଦିନିଆ ମୟୂରଭଞ୍ଜ ଗସ୍ତରେ ଯାଇ ଉପରବେଡ଼ା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ଭାବ ବିନିମୟ କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି ଛାତ୍ରଛାତ୍ରୀମାନଙ୍କୁ ମନ ଦେଇ ପାଠ ପଢ଼ିବା ସହ ମଣିଷ ପରି ମଣିଷଟିଏ ହେବାକୁ ପରାମର୍ଶ ଦେଇଛନ୍ତି। ସେ କହିଛନ୍ତି, ଆଜିର ଯୁଗରେ ପାଠ ପଢ଼ିବାକୁ ନେଇ ଅନେକ ସୁବିଧା ସୁଯୋଗ ରହିଛି, ପିଲାମାନେ ଏହିସବୁର ଲାଭ ଉଠାଇବା ଦରକାର। ରାଷ୍ଟ୍ରପତି ଏକତ୍ରିତ ହେବା ଉପରେ ଗୁରୁତ୍ୱାରୋପ କରିଛନ୍ତି। ସେ କହିଛନ୍ତି, ଏକତା ହିଁ ବଳ, ଲୋକମାନେ ଏକତ୍ରିତ ହେଲେ ଅନେକ ସମସ୍ୟାର ସମାଧାନ ହୋଇପାରିବ।
ମୁଁ ନିଜକୁ ଧନ୍ୟ ମନେ କରୁଛି ଯେ ଏଇ ମାଟିରେ ଜନ୍ମ ନେଇଛି, ଏ ସ୍କୁଲରେ ପାଠ ପଢିଛି। ତେଣୁ ପିଲାମାନଙ୍କୁ କହିବି, ତୁମେ ପାଠ ପଢ, ମଣିଷ ହୁଅ, ମଣିଷ ପରି ମଣିଷ ହୁଅ। ମଣିଷ ହୁଅ ମାନେ ଖାଅ ପିଅ ଯେମିତି ମଣିଷ, ଯାହା କରୁଛି ଆନନ୍ଦ ପ୍ରେମ ରୁହ ଏବଂ ଅନ୍ୟମାନଙ୍କୁ ବି ଦିଏ, ଏ ହେଉଛି ଆକ୍ଚୁଆଲି ମଣିଷ। ଏବଂ ୟୁନାଇଟେଡ୍ଲି ଆମେ ଆମ ପିଲାମାନଙ୍କୁ ପାଠ ପଢାଇବା, ପିଲାର ପିଲାଙ୍କୁ ପାଠ ପଢାଇବା କେବଳ ଶିକ୍ଷକର କାମ ନୁହେଁ, ପିଲାମାନଙ୍କୁ ଆଗକୁ ପଢାଇବା କେବଳ ଶିକ୍ଷକର କାମ ନୁହେଁ, ଅଭିଭାବକର କାମ ମଧ୍ୟ ଏବଂ ସମାଜର କାମ ମଧ୍ୟ।
ରାଷ୍ଟ୍ରପତି ଆସନ୍ତାକାଲି ମୟୂରଭଞ୍ଜରେ ବାଙ୍ଗ୍ରିପୋଷି ଗୋରୁ ମହିଷାଣୀ, ବୁର୍ମରା ଚକୁଳିଆ ଏବଂ ବାଦାମ ପାହାଡ଼ କେନ୍ଦୁଝରଗଡ଼ ରେଳ ଲାଇନ, ଆଦିବାସୀ ଗବେଷଣା ଓ ବିକାଶ କେନ୍ଦ୍ର, ଦାଣ୍ଡବୋଷ ଏୟାରଷ୍ଟ୍ରିପ୍ ଏବଂ ରାଇରାଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସମେତ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ ଏବଂ ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି। ବିଧାନସଭାରେ ଆଜି ପୋଳାଭରମ ପ୍ରକଳ୍ପକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ବାଚସ୍ପତି ସୁରମା ପାଢ଼ୀ ଗୃହକୁ ଅପରାହ୍ନ 4 ଯାଏଁ ମୁଲତବୀ ଘୋଷଣା କରିଛନ୍ତି। ବାଚସ୍ପତି କହିଛନ୍ତି, ପୋଳାଭରମ ପ୍ରସଙ୍ଗ କୋର୍ଟରେ ବିଚାରାଧୀନ ଥିବାରୁ କଂଗ୍ରେସର ମୁଲତବୀ ପ୍ରସ୍ତାବ ଅଗ୍ରାହ୍ୟ ହୋଇଛି। ଗତକାଲି କଂଗ୍ରେସ ପକ୍ଷରୁ ଏ ସମ୍ପର୍କରେ ନୋଟିସ୍ ଦିଆଯିବା ପରେ ବିଭାଗୀୟ ମନ୍ତ୍ରୀଙ୍କ ପାଖକୁ ପଠାଯାଇଥିଲା। ବିଧାନସଭା ବିଧି ଅନୁଯାୟୀ ମାମଲା ବିଚାରାଧୀନ ଥିବାରୁ ଏହି ପ୍ରସଙ୍ଗରେ ଗୃହରେ ଆଲୋଚନା ହୋଇପାରିବ ନାହିଁ ବୋଲି ବାଚସ୍ପତି କହିଥିଲେ। ଏହାପରେ କଂଗ୍ରେସ ଦଳର ସଦସ୍ୟମାନେ ଗୃହରେ ପ୍ରବଳ ହଟ୍ଟଗୋଳ କରିଥିଲେ। ବାଚସ୍ପତି ପ୍ରଥମେ ଗୃହକୁ ପୂର୍ବାହ୍ନ 11:30 ପର୍ଯ୍ୟନ୍ତ ମୁଲତବୀ କରିଥିଲେ। ଗୃହରେ ସମାନ ସ୍ଥିତି ଜାରି ରହିବାରୁ ବାଚସ୍ପତି ଗୃହକୁ ଅପରାହ୍ନ 4 ପର୍ଯ୍ୟନ୍ତ ମୁଲତବୀ ଘୋଷଣା କରିଛନ୍ତି। ରାଜ୍ୟରେ ଯାତ୍ରାରେ ଅଶ୍ଳୀଳ ନୃତ୍ୟ ପରିବେଷଣ ଉପରେ ରୋକ ଲଗାଇବା ପାଇଁ ସରକାର ବିଚାର କରୁଛନ୍ତି। ଏଥିପାଇଁ ମାର୍ଗଦର୍ଶିକା ପ୍ରସ୍ତୁତ କରାଯାଉଛି ବୋଲି ଆଜି ବିଧାନସଭାରେ ଏକ ଲିଖିତ ପ୍ରଶ୍ନରେ ଉତ୍ତରରେ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଏ ନେଇ ଖୁବ୍ ଶୀଘ୍ର ପଦକ୍ଷେପ ଗ୍ରହଣ କରାଯିବ। ରାଜ୍ୟରେ ଗତ 5 ମଧ୍ୟରେ ନିଯୁକ୍ତି ମେଳା ମାଧ୍ୟମରେ 1,05,444 ଜଣଙ୍କୁ ନିଯୁକ୍ତିପତ୍ର ଦିଆଯାଇଛି ବୋଲି ବିଧାନସଭାରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ମନ୍ତ୍ରୀ ସମ୍ପତ ସ୍ୱାଇଁ କହିଛନ୍ତି। ମନ୍ତ୍ରୀ କହିଛନ୍ତି, ଗତ 10 ମଧ୍ୟରେ ମୁଖ୍ୟମନ୍ତ୍ରୀ ନିଯୁକ୍ତି ସୁଯୋଗ ସୃଷ୍ଟି କାର୍ଯ୍ୟକ୍ରମ ଜରିଆରେ 18,42,067 ଜଣଙ୍କୁ ନିଯୁକ୍ତି ତାଲିମ ପ୍ରଦାନ କରାଯାଇଛି। 226 ନିଯୁକ୍ତି ମେଳା ଆୟୋଜନ ପାଇଁ ସରକାର 3,80,00,000 ଖର୍ଚ୍ଚ କରିଛନ୍ତି। ସେହିପରି ନିଯୁକ୍ତି ଭିତ୍ତିକ ତାଲିମ କାର୍ଯ୍ୟକ୍ରମ ଜରିଆରେ ଗତ 5 ମଧ୍ୟରେ 36,329 ଜଣଙ୍କୁ ତାଲିମ ଦିଆଯାଇଥିବା ବେଳେ 15,038 ଜଣ ନିଯୁକ୍ତି ପାଇଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ସ୍ୱାଇଁ କହିଛନ୍ତି। ଅନ୍ୟ ଏକ ପ୍ରଶ୍ନର ଉତ୍ତରରେ ମନ୍ତ୍ରୀ କହିଛନ୍ତି, ବିଗତ 5 ମଧ୍ୟରେ 12,13,924 ଜଣ ଚାକିରି ପାଇଁ ପଞ୍ଜୀକରଣ କରିଥିବା ବେଳେ ସେମାନଙ୍କ ମଧ୍ୟରୁ 2,274 ଜଣଙ୍କୁ ନିଯୁକ୍ତି ମିଳିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭାରତୀୟ ସମ୍ବିଧାନର ମୁଖ୍ୟ କର୍ଣ୍ଣଧାର ଡକ୍ଟର ବିଆର୍ ଆମ୍ବେଦକରଙ୍କ 68ତମ ଶ୍ରାଦ୍ଧବାର୍ଷିକୀରେ ଆଜି ଦେଶବ୍ୟାପୀ ମହାପରିନିର୍ବାଣ ଦିବସ ପାଳନ କରାଯାଉଛି। ଦେଶ ନିର୍ମାଣରେ ଡକ୍ଟର ଆମ୍ବେଦକରଙ୍କ ଅବଦାନକୁ ମନେ ପକାଇ ଆଜି ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ସକାଳେ ଭୁବନେଶ୍ୱରଠାରେ ଡକ୍ଟର ବିଆର୍ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଏଜି ଛକରେ ଥିବା ଡକ୍ଟର ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି, ସମାଜରେ ଥିବା ଭେଦଭାବକୁ ଦୂର କରିବାରେ ଡକ୍ଟର ଆମ୍ବେଦକରଙ୍କ ଅବଦାନ ଚିରସ୍କରଣୀୟ ହୋଇ ରହିବ ଏବଂ ପ୍ରତ୍ୟେକ ପିଢ଼ିକୁ ପ୍ରେରଣା ଦେବ। ରାଜ୍ୟପାଳ ରଘୁବର ଦାସ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ କହିଛନ୍ତି, ଡକ୍ଟର ଆମ୍ବେଦକରଙ୍କ ଜୀବନ ଦର୍ଶନ ସମସ୍ତଙ୍କ ପାଇଁ ପ୍ରେରଣାର ଉତ୍ସ। ଶୋଷିତ ଓ ବଞ୍ଚିତଙ୍କ ଅଧିକାର ପାଇଁ ଜୀବନ ଥିବା ପର୍ଯ୍ୟନ୍ତ ସେ ଲଢ଼ିଥିଲେ। ସମାଜକୁ ଶିକ୍ଷିତ କରିବାରେ ତାଙ୍କର ପ୍ରୟାସ ସବୁବେଳେ ସ୍କରଣୀୟ ହୋଇ ରହିବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଧ୍ୟ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, ସାମାଜିକ ନ୍ୟାୟର ପୁରୋଧା ଡକ୍ଟର ଆମ୍ବେଦକର ନିଜର ବିଚାର, ସଂଘର୍ଷ ଓ ଅତୁଳନୀୟ ଅବଦାନ ବଳରେ ସମ୍ଭିଧାନର ରଚନା କରିବା ସହ ସମାଜର ବଞ୍ଚିତ ଏବଂ ଉପେକ୍ଷିତ ବର୍ଗଙ୍କ ସମ୍ମାନ ଓ ଅଧିକାର ପାଇଁ ମାର୍ଗ ପ୍ରଶସ୍ତ କରିଥିଲେ। ରାଜ୍ୟର ବିଭିନ୍ନ ସ୍ଥାନରେ ଆଜି ଗୃହରକ୍ଷୀ ବାହିନୀର 62ତମ ପ୍ରତିଷ୍ଠା ଦିବସ ପାଳନ କରାଯାଉଛି। ଗଞ୍ଜାମ ଜିଲ୍ଲା ଛତ୍ରପୁର ପୁଲିସ୍ ପଡ଼ିଆଠାରେ ଆୟୋଜିତ ପ୍ରତିଷ୍ଠା ଦିବସରେ ଯୋଗଦେଇ ଦକ୍ଷିଣାଞ୍ଚଳ ଡିଆଇଜି ଡକ୍ଟର ସାର୍ଥକ ଷଡ଼ଙ୍ଗୀ ନିଷ୍ଠାପର ସେବା ଦ୍ୱାରା ଜନସାଧାରଣଙ୍କ ଆସ୍ଥାଭାଜନ ହେବାକୁ ଗୃହରକ୍ଷୀମାନଙ୍କୁ ପରାମର୍ଶ ଦେଇଛନ୍ତି। ଗୃହରକ୍ଷୀମାନେ ପ୍ରାକୃତିକ ବିପର୍ଯ୍ୟୟଠାରୁ ଆରମ୍ଭ କରି ଆଇନ ଶୃଙ୍ଖଳା, ଟ୍ରାଫିକ୍ ନିୟନ୍ତ୍ରଣ ଭଳି ସବୁ କ୍ଷେତ୍ରରେ ଉଲ୍ଲେଖନୀୟ କର୍ତ୍ତବ୍ୟ ପରାୟଣତାକୁ ନେଇ ଶ୍ରୀ ଷଡ଼ଙ୍ଗୀ ପ୍ରଶଂସା କରିଛନ୍ତି। ଏହି ଅବସରରେ ରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ଗୃହମନ୍ତ୍ରୀ, ରାଜ୍ୟପାଳ, ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ଆସିଥିବା ସନ୍ଦେଶ ବାର୍ତ୍ତା ଡିଆଇଜି ଡକ୍ଟର ଷଡ଼ଙ୍ଗୀ ପାଠ କରିଥିଲେ। ଉଲ୍ଲେଖନୀୟ କାର୍ଯ୍ୟ କରିଥିବା ଗଞ୍ଜାମ ଜିଲ୍ଲାର 6 ଜଣ ଗୃହରକ୍ଷୀଙ୍କୁ ପୁରସ୍କୃତ କରାଯାଇଥିଲା। ସେହିପରି ଭଦ୍ରକ ଚରମ୍ପା ରିଜର୍ଭ ପୁଲିସ୍ ପଡ଼ିଆଠାରେ ଗୃହରକ୍ଷୀ ବାହିନୀ ଦିବସ ପାଳିତ ହୋଇଛି। ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ମାଡକର ସନ୍ଦୀପ ସମ୍ପଦ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପରେଡ୍ରେ ଅଭିବାଦନ ଗ୍ରହଣ କରିଥିଲେ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣାସ୍ଥିତ ରିଜର୍ଭ ପୁଲିସ୍ ପଡ଼ିଆଠାରେ ଗୃହରକ୍ଷୀ ଦିବସ ପାଳନ ଅବସରରେ ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜୀ ଯୋଗଦେଇ ପରେଡ୍ରେ ଅଭିବାଦନ ଗ୍ରହଣ କରିବା ସହ ଦେଶର ଆଇନ ଶୃଙ୍ଖଳା ଓ ସୁରକ୍ଷା ଦିଗରେ ଗୃହରକ୍ଷୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି କହିଥିଲେ। ପୁରୀ ଶ୍ରୀମନ୍ଦିରରେ ଆସନ୍ତାକାଲି ମାର୍ଗଶୀର ଶୁକ୍ଳ ଷଷ୍ଠୀ ତିଥିରେ ଓଢ଼ଣୀ ଷଷ୍ଠୀ ଅବସରରେ ଶ୍ରୀଜୀଉମାନଙ୍କର ଘୋଡ଼ଲାଗି ନୀତି ଅନୁଷ୍ଠିତ ହେବ। ପରମ୍ପରା ଅନୁଯାୟୀ ଶ୍ରୀଜୀଉମାନେ ଶୀତର ପ୍ରକୋପରୁ ବର୍ତ୍ତିବା ପାଇଁ ଶୀତବସ୍ତ୍ର ପରିଧାନ କରିବାର ବିଧି ରହିଛି। ମହାପ୍ରଭୁଙ୍କର ଏହି ବିଧି ଆସନ୍ତା ବସନ୍ତ ପଞ୍ଚମୀ ପର୍ଯ୍ୟନ୍ତ ପ୍ରତ୍ୟହ ସମ୍ପାଦନ ହେବ। ଏନେଇ ଆଜି ଶ୍ରୀମନ୍ଦିରରେ ଘୋଡ଼ ଅଧିବାସ ନୀତି ସମ୍ପାଦନ କରାଯିବ। ଶ୍ରୀମନ୍ଦିରରେ ରାତ୍ରି ସମୟରେ ଚନ୍ଦନ ଲାଗି ନୀତି ପରେ ସମସ୍ତ ପ୍ରସ୍ତୁତ ଘୋଡ଼କୁ ଅଧିବାସ ହୋଇ ରଖାଯିବ। ଆସନ୍ତାକାଲି ଅଧିବାସିତ ଘୋଡ଼ ଲାଗି କରାଯିବ। ଗଞ୍ଜାମ ଜିଲ୍ଲାର ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ରାଜ୍ୟର ପ୍ରଥମ ପେନ୍ କ୍ଲିନିକ୍ ଆଉଟ୍ଡୋର ଉଦ୍ଘାଟିତ ହୋଇଯାଇଛି। ମେଡିକାଲ କଲେଜ ଡିନ୍ ଡାକ୍ତର ସୁଚିତ୍ରା ଦାସ ଏହାକୁ ଉଦ୍ଘାଟନ କରିଛନ୍ତି। ପ୍ରତି ସୋମବାର, ବୁଧବାର ଓ ଶୁକ୍ରବାର ଦିନ ଏଠାରେ ରୋଗୀଙ୍କୁ ଚିକିତ୍ସା ମିଳିବ। ବାର୍ଦ୍ଧକ୍ୟଜନିତ କଷ୍ଟ ଏବଂ କ୍ୟାନ୍ସର ପୀଡ଼ିତଙ୍କୁ ଏଠାରେ ବିନା ଅସ୍ତ୍ରୋପଚାରରେ ଚିକିତ୍ସା କରାଯିବ। ଏହି କ୍ଲିନିକ୍ରେ ଅତ୍ୟାଧୁନିକ ଯନ୍ତ୍ରାଂଶ ସହ ଅଭିଜ୍ଞ କର୍ମଚାରୀ ନିଯୁକ୍ତ ହୋଇଥିବା ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରସ୍ଥିତ ମହାତ୍ମା ଗାନ୍ଧି ଷ୍ଟାଡିୟମ୍ଠାରେ ଜିଲ୍ଲାସ୍ତରୀୟ ବକ୍ସିଂ ସିନିୟର ଏଲିଟ୍ ମହିଳା ଓ ପୁରୁଷ ଖେଳାଳି ଚୟନ ନିମନ୍ତେ ଆସନ୍ତା 8 ତାରିଖରେ ଶିବିର ଅନୁଷ୍ଠିତ ହେବ। ଜିଲ୍ଲାର ସମସ୍ତ ବ୍ଲକ, କ୍ଲବ, ଆସୋସିଏସନ ତଥା ସ୍କୁଲ ଓ କଲେଜର ଛାତ୍ରଛାତ୍ରୀମାନେ ଏଥିରେ ଯୋଗଦେଇ ପାରିବେ ବୋଲି ଗଞ୍ଜାମ ଜିଲ୍ଲା ଆଥ୍ଲେଟିକ୍ ଆସୋସିଏସନ ସମ୍ପାଦକ ଜେ କାମେଶ୍ୱର ରାଓ ସୂଚନା ଦେଇଛନ୍ତି। ରାଜ୍ୟରେ ଶୀତର ପ୍ରଭାବ ବୃଦ୍ଧି ପାଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆଗାମୀ 2 ଦିନ ମଧ୍ୟରେ ବିଭିନ୍ନ ଜିଲ୍ଲାର ସର୍ବନିମ୍ନ ତାପମାତ୍ରା 2-4 ଡିଗ୍ରୀ ସେଲ୍ସିୟସ୍ ହ୍ରାସ ପାଇବାର ସମ୍ଭାବନା ରହିଛି। ପାଠ କେବଳ ଚାକିରି ପାଇଁ ନୁହେଁ, ବରଂ ଶିକ୍ଷିତ ହେବା ପାଇଁ ଆବଶ୍ୟକ, କହିଲେ ରାଷ୍ଟ୍ରପତି। ମୟୂରଭଞ୍ଜର ଉପରବେଡ଼ା ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କ ସହ କଲେ ଭାବ ବିନିମୟ। ବିଧାନସଭାରେ ପୋଲାଭରମ୍ ପ୍ରକଳ୍ପକୁ ନେଇ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ନ 4 ଯାଏଁ ମୁଲତବୀ। ଯାତ୍ରାରେ ଅଶ୍ଳୀଳ ନୃତ୍ୟ ଉପରେ ରୋକ ଲଗାଇବା ପାଇଁ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ଆଣିବେ ସରକାର, ଗୃହରେ ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ। ଏବଂ ଭାରତୀୟ ସମ୍ବିଧାନର ପୁରୋଧା ଡକ୍ଟର ବିଆର୍ ଆମ୍ବେଦକରଙ୍କ ପୁଣ୍ୟତିଥିରେ ଦେଶବ୍ୟାପୀ ଶ୍ରଦ୍ଧାଞ୍ଜଳି ଜ୍ଞାପନ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ଶୁଣିପାରିବେ ସନ୍ଧ୍ୟା 6:45।